这一顿的中啊，一个东西，这一顿的中啊，一个嘛，这一顿的大木头，啊，对不啦？啊，对啦。十三ସନାତନ ଗୋସ୍ୱାମୀ ଯଦିଓ ଜଣେ ପଣ୍ଡିତ ବ୍ୟକ୍ତି ଥିଲେ, ସଂସ୍କୃତ ଆରବୀ ଉର୍ଦ୍ଦୁ ପାର୍ସୀ ପ୍ରଭୃତି ବହୁ ଭାଷା ତାଙ୍କର ଗାଢ ପାଣ୍ଡିତ୍ୟ ଥିଲା, ତଥାପି ସେ ଶ୍ରୀମନ୍ତ ଚୈତ୍ର ମହାପ୍ରଭୁଙ୍କ ଠାରୁ ଶିକ୍ଷା ନ ପାଇବା ପର୍ଯ୍ୟନ୍ତ କିଛି ଶାସ୍ତ୍ର ଗ୍ରନ୍ଥ ପ୍ରଣୟନ କରିନଥିଲେ। ବୈଷ୍ଣବ ଶାସ୍ତ୍ର, ବୈଷ୍ଣବ ବ୍ୟବହାର ସମ୍ବନ୍ଧରେ, ସଦାଚାର ସମ୍ବନ୍ଧରେ ସେ ଶାସ୍ତ୍ର ଲେଖିଛନ୍ତି। ହରିଭକ୍ତି ବିଳାସ ତାଙ୍କର ହେଉଛି ପ୍ରସିଦ୍ଧ ଶାସ୍ତ୍ର। ତେଣୁ ସେ ଶ୍ରୀମନ୍ତ ଚୈତ୍ର ମହାପ୍ରଭୁଙ୍କଠାରୁ ଶିକ୍ଷା ନ ପାଇବା ପର୍ଯ୍ୟନ୍ତ ପ୍ରଣାମ କରିନଥିଲେ। ତାତ୍ପର୍ଯ୍ୟ, ଜଣଙ୍କର ପାଣ୍ଡିତ୍ୟ ଥାଇପାରେ ଖୁବ୍, କିନ୍ତୁ ଉପଯୁକ୍ତ ଗୁରୁ, ପ୍ରାମାଣିକ ଗୁରୁଙ୍କ ଠାରୁ ଶିକ୍ଷା ପ୍ରାପ୍ତ ନହେଲେ ସେ ଶାସ୍ତ୍ର ବା ବୈଦିକ ଶାସ୍ତ୍ର ତତ୍ତ୍ୱ ତାଙ୍କ ପାଖରେ ପ୍ରକାଶିତ ହେବ ନା। ସେଥିପାଇଁ କଥାଟା କୁହାଯାଉଛି ଶାସ୍ତ୍ର ତତ୍ତ୍ୱ ବିଚାର। ଆମର ଯୋଡ଼େ ବିଚାର ଅଛି, ଗୋଟେ ତତ୍ତ୍ୱ ବିଚାର, ଗୋଟେ ଆଭାବ ବିଚାର। ଆଉ ତତ୍ତ୍ୱ ବିଚାର ଉପରେ ଆମର ଗୁରୁତ୍ୱ ଆରୋପ କରାଯାଏ। ଆଉ ତତ୍ତ୍ୱ ବିଚାର ବା ତତ୍ତ୍ୱଜ୍ଞାନ ଲବ୍ଧ ଜଣେ ତତ୍ତ୍ୱଦର୍ଶୀ ଗୁରୁଙ୍କ ଠାରୁ ପ୍ରାପ୍ତ ହୁଅନ୍ତି, ବ୍ୟକ୍ତି ବିଶେଷ ପ୍ରାପ୍ତ ହୁଏ। ସେ ତତ୍ତ୍ୱଦର୍ଶୀ ତତ୍ତ୍ୱଜ୍ଞାନ ଲାଭ କରିଥିବା ଗୁରୁଙ୍କ ପାଖକୁ ନ ଗଲେ ସେ ଗୁରୁଙ୍କର ଯାହା କହନ୍ତି ପ୍ରଣିପାତ ପରିପ୍ରଶ୍ନ ସେବା, ଗୁରୁଙ୍କର ପଦାରବିନ୍ଦରେ ସମ୍ପୂର୍ଣ୍ଣ ରୂପେ ନିଜକୁ ସମର୍ପଣ କରିବା, ଗୁରୁଙ୍କର ସେବା କରି ଗୁରୁଙ୍କୁ ସନ୍ତୁଷ୍ଟ କରିବା ଏବଂ ବିନା ସହକାର ତତ୍ତ୍ୱ ଜିଜ୍ଞାସା କରିବା, ତତ୍ତ୍ୱଗତ ପ୍ରଶ୍ନ କରିବା, ଗୁରୁ ସେବା ସନ୍ତୁଷ୍ଟ ହୋଇ ଶିଷ୍ୟକୁ ସେ ତାଙ୍କ ପ୍ରଶ୍ନର ଉତ୍ତର ବା ତତ୍ତ୍ୱଜ୍ଞାନ ପ୍ରଦାନ କରନ୍ତି। ଗୁରୁ କୃପାରୁ ଶିଷ୍ୟ ତାହା ଲାଭ କରନ୍ତି, ତା ନହେଲେ ତତ୍ତ୍ୱଜ୍ଞାନ କେହି ଲାଭ କରିପାରିବେ ନା। ବା ଯେତେ ପାଣ୍ଡିତ୍ୟ ଥିଲେ ସୁଦ୍ଧା ନିଜ ପାଣ୍ଡିତ୍ୟ ବଳରେ, ଜ୍ଞାନ ଗାରିମା ବଳରେ ସେ ତତ୍ତ୍ୱ କଥା କେହି ବୁଝିପାରିବେ ନା। ସେଥିପାଇଁ ଗୁରୁଙ୍କର ଆବଶ୍ୟକତା ଅଛି, ଗୁରୁଙ୍କର ଆବଶ୍ୟକତା ଅଛି। ତ ବିଜ୍ଞାନାର୍ଥ ସଗୁରୁ ଏବା ବିଗଚ୍ଛେଦ ସମିତ ପାଇଁ ସୂତ୍ରିୟ ବ୍ରହ୍ମନିଷ୍ଠ ଏ ଉପନିଷଦରେ କୁହାଯାଇଛି। ଏଇ ତତ୍ତ୍ୱବିଜ୍ଞାନଟା ଜାଣିବାକୁ ହେଲେ ସେ ପ୍ରାମାଣିକ ଗୁରୁଙ୍କ ପାଖକୁ, ତତ୍ତ୍ୱଜ୍ଞାତା ତତ୍ତ୍ୱଦ୍ରଷ୍ଟା ଗୁରୁଙ୍କ ପାଖକୁ ଯିବା ପାଇଁ ପଡ଼ିବ। ସମିତ ପାଣି ଉପହାର ହସ୍ତରେ ଶିଷ୍ୟ ଗମନ କରିବ, ଗୁରୁଙ୍କର ସେବାଇ କରିବ, ଗୁରୁଙ୍କର ପଦାରବିନ୍ଦରେ ସମ୍ପୂର୍ଣ୍ଣ ରୂପେ ପ୍ରପନ୍ନ ହେବ। ଶିଷ୍ୟତେ ଏହଂ ସାଧିମାନ ତମ୍ ପ୍ରପନ୍ନମ୍। ଶ୍ରୀମଦ୍ ଭଗବତ ଗୀତାରେ ଅର୍ଜୁନ ଏ କଥା କହିଲେ, ମୁଁ ଆପଣ ଗୁରୁ ମାନିଲି, ଶିଷ୍ୟ ହେଲି, ଆପଣ ପଦାରବିନ୍ଦରେ ସମ୍ପୂର୍ଣ୍ଣ ପ୍ରପନ୍ନ ହେଲେ ସାଧିମାନ ମୋତେ ଶୋଧନ କରିକି ତତ୍ତ୍ୱଜ୍ଞାନ ଉପଦେଶ ଦିଅନ୍ତୁ। ଏଇଟା ହେଉଛି କଥା, ଗୁରୁ କୃପା ନହେଲେ କେହି ତତ୍ତ୍ୱଜ୍ଞାନ ଲାଭ କରିପାରିବେ ନାହିଁ। ଏବଂ ସେ ଗୁରୁଙ୍କ ଦ୍ୱାରା ବିଧିବଦ୍ଧ ଭାବ ଯାହା ଅଛି ବିଧି, ସେ ବିଧି ଅନୁଯାୟୀ ଜଣେ ଦୀକ୍ଷା ଗ୍ରହଣ କରିବ, ତାହେଲେ ଯଥା କାଞ୍ଚନ ସଂଜାତି କାଂସ୍ୟମ ରସ ବିଧାନ ତଥା ଦୀକ୍ଷା ବିଧାନ ଦ୍ୱିଜତୁ ଯାହାତେ ଜୁଣା, ଏ ହରିଭକ୍ତି ବିଳାସରେ ଉଲ୍ଲେଖ କରିଛନ୍ତି ଶ୍ରୀ ସନାତନ ଗୋସ୍ୱାମୀ। ରସ ବିଧାନ ଦ୍ୱାରା କାଂସ୍ୟ ଯେପରି ସ୍ୱର୍ଣ୍ଣରେ ପରିଣତ ହୋଇପାରେ ତଦ୍ରୁପ ଭାବେ ଉପଯୁକ୍ତ ଦୀକ୍ଷା ବିଧାନ ଦ୍ୱାରା ମାନବ ଦ୍ୱିଜତୁ ବ୍ରାହ୍ମଣ ହୋଇପାରିବ, ତାହା ନହେଲେ କେହି ବ୍ରାହ୍ମଣ ହେଇନାହିଁ, ବ୍ରାହ୍ମଣ ହୋଇକରି କେହି ଜନ୍ମ ହୋଇନଥାଏ ଯାହା କୁହାଯାଏ, ଜନ୍ମ ନା ଯାଏତେ ଶୂଦ୍ରମ, ଶୂଦ୍ର ହୋଇକି ଜନ୍ମ ହୋଇଥାନ୍ତି ସେ, ଆଉ ବ୍ରାହ୍ମଣ ହୋଇକରି କେହି ଜନ୍ମ ହୋଇନଥାନ୍ତି। ଉପଯୁକ୍ତ ଗୁରୁଙ୍କ ଠାରୁ ଦୀକ୍ଷା ଗ୍ରହଣ କଲେ ବ୍ରାହ୍ମଣ ହୁଅନ୍ତି, ଗୁରୁ କୃପାରୁ ପରିବର୍ତ୍ତନ ହେବ, ତାହା ନହେଲେ ହେବ ନା। ଏ ସମସ୍ତ ସାଧୁ ଶାସ୍ତ୍ର ଗୁରୁ ଏଇ କଥା କହିଛନ୍ତି, ଏବଂ ତାହା ଏ ସନାତନ ଗୋସ୍ୱାମୀ ମହାଜନ, ମହାଜନ ଯେନ ଗତ ସପନ୍ଥା ସାଧୁ ମହାଜନ ଯେଉଁମାନେ ଶିକ୍ଷା ଦେବା ପାଇଁ ଆସନ୍ତି ସେମାନେ ତା ନିଜ ଜୀବନରେ ଆଚରଣ କରିକି ଶିଖାନ୍ତି, ଆଚରଣ କରିକି ଶିଖାନ୍ତି। ସନାତନ ଗୋସ୍ୱାମୀ ଯଦି ଜଣେ ପ୍ରସିଦ୍ଧ ପଣ୍ଡିତ ବ୍ୟକ୍ତି, ସଂସ୍କୃତ ଆରବୀ ଉର୍ଦ୍ଦୁ ପାର୍ସୀ ପ୍ରଭୃତି ବହୁ ଭାଷାରେ ତାଙ୍କର ଗାତ ପାଣ୍ଡିତ୍ୟ ଥିଲା, ତଥାପି ସେ ଶ୍ରୀ ଚୈତନ୍ୟ ମହାପ୍ରଭୁ ଠାରୁ ଶିକ୍ଷା ପ୍ରାପ୍ତ ନ ହେବା ପର୍ଯ୍ୟନ୍ତ କିଛି ଲେଖିନଥିଲେ, କାହିଁକି ନା ଜଣେ ଉପଯୁକ୍ତ ଗୁରୁଙ୍କ ଠାରୁ ଶିକ୍ଷା ଗ୍ରହଣ ନକଲେ, ଦୀକ୍ଷା ଗ୍ରହଣ ନକଲେ, ଶିକ୍ଷା ଦୀକ୍ଷା ଉଭୟ ଦରକାର, ଗ୍ରହଣ ନକଲେ ତତ୍ତ୍ୱ ଉପଲବ୍ଧି ହେବ ନା। ଯୋଡ଼େ ବିଚାର ଅଛି ଆମର, ଗୋଟେ ଆବାଦ ବିଚାର, ଗୋଟେ ତତ୍ତ୍ୱ ବିଚାର, ଆମର ତତ୍ତ୍ୱ ବିଚାର ଉପରେ ଗୁରୁତ୍ୱ ଆରୋପ କରାଯାଏ, ଆପାତ ବିଚାରକୁ ତ୍ୟାଗ କରାଯାଏ, ଆପାତ ବିଚାର ନିନ୍ଦନୀୟ ତୁଚ୍ଛ, ଆପାତ ବିଚାର ଗ୍ରହଣ କରାଯାଏ ନା। ସେଥିପାଇଁ ତତ୍ତ୍ୱଦ୍ରଷ୍ଟା ଗୁରୁ, ତତ୍ତ୍ୱଜ୍ଞାତା ଗୁରୁଙ୍କର କୃପା ଲାଭ ନହେଲେ, ତାଙ୍କଠାରୁ ଶିକ୍ଷା ଦୀକ୍ଷା ଲାଭ ନହେଲେ ଏ ତତ୍ତ୍ୱଜ୍ଞାନ ଲାଭ ହୋଇପାରିବ ସେ ବିଷୟରେ କଥା। ସେଥିପାଇଁ ଶ୍ରୀ ସନାତନ ଗୋସ୍ୱାମୀ ଶ୍ରୀମନ୍ ଚୈତ୍ର ମହାପ୍ରଭୁଙ୍କ ଠାରୁ ଲାଭ କଲେ, ଆତ୍ମତନ୍ତ୍ର ଗୋସ୍ୱାମୀଙ୍କୁ ଶିଖାଇବା ପାଇଁ ବୈଷ୍ଣବ ଧର୍ମ, ବୈଷ୍ଣବ ଭାଗବତ ଆଦି ଶାସ୍ତ୍ର ଗୃହ ମର୍ମ ତତ୍ତ୍ୱ ଏସବୁ ଶିଖାଇବା ପାଇଁ 2 ମାସ କାଳ ସେଠି କାଶୀରେ ରହିଲେ, ଶ୍ରୀମନ୍ ମହାପ୍ରଭୁ ରହିଲେ। ତେଣୁ ଏ ମହାପ୍ରଭୁ ଆଚାର୍ଯ୍ୟ ଲୀଳା କରୁଛନ୍ତି, ଶିଖାଇବା ପାଇଁ ଆସିଛନ୍ତି, ନିଜେ ଆଚରଣ କରିକିରି ଶିଖାଉଛନ୍ତି, ତେଣୁ ତାଙ୍କର ପଦାଙ୍କ ଆମକୁ ଅନୁସରଣ କରିବା ପାଇଁ ପଡ଼ିବ। ତାହା ଯଦି ନ କରାଯାଏ, କେହି ଯଦି ମନଧର୍ମ କରନ୍ତି, ଜଣେ ଉପଯୁକ୍ତ ପ୍ରାମାଣିକ ଗୁରୁଙ୍କ ଠାରୁ ଶିକ୍ଷା ଦୀକ୍ଷା ଗ୍ରହଣ ନ କରିକି ସେପରି କରିବାକୁ ଚାହାନ୍ତି, ସେମାନେ କଦାପି ତା ଲାଭ କରିପାରିବେ ନା, ଇଏ ଧାରା ନୁହେଁ। ସେଥିପାଇଁ ମହାଜନ ପରମ୍ପରାକୁ ଆମମାନଙ୍କୁ ପାଳନ କରିବା ପାଇଁ, ଇଏ ହେଉଛି ଆମର କଥା। ପ୍ରାମାଣିକ ଶାସ୍ତ୍ରମାନଙ୍କରେ ଏସବୁ ଲକ୍ଷଣ ଦିଆଯାଇଛି, ଗୁରୁ ଲକ୍ଷଣ, ଶିଷ୍ୟ ଲକ୍ଷଣ, ଶିକ୍ଷା ଦୀକ୍ଷା ସମ୍ବନ୍ଧରେ ବହୁ କଥା କୁହାଯାଇଛି। ପଦ୍ମପୁରାଣରେ କୁହାଯାଇଛି, ମହାଭାଗବତ ଶ୍ରେଷ୍ଠ ବ୍ରାହ୍ମଣ ବୈ ଗୁରୁ ନୃଣା ସର୍ବେଷାମେବ ଲୋକାନାମସୁ ପୂଜ୍ୟ ଯଥାହରି ମହାକୁଳ ପ୍ରସୂତୋପି ସର୍ବଯଜ୍ଞେଷୁ ଦୀକ୍ଷିତ ସସ ସାକ୍ଷାଧ୍ୟାୟୀ ଚ ନ ଗୁରୁ ସ୍ୟାତ୍ ବୈଷ୍ଣବ। ଶ୍ରୀମଦ୍ ଭାଗବତର 7ମ ସ୍କନ୍ଧରେ ଏହା କଥା କୁହାଯାଇଛି। ଏ ଲକ୍ଷଣ ଅନୁସାରେ ହିଁ ବ୍ରାହ୍ମଣାଦି ବର୍ଣ୍ଣ ନିର୍ଦ୍ଦିଷ୍ଟ ହଏ। ଏ ଶ୍ଳୋକରେ ସିଦ୍ଧ ସ୍ୱାମୀପାଦଙ୍କର ଟୀକା ଅଛି, ସମାଧି ଭୀରେବ ବ୍ରାହ୍ମଣାଦି ବ୍ୟବହାର ମୁଖ୍ୟ ନ ଜାତି ମାତ୍ରା ଦ୍ୱିତୀୟ ସେଥି ଯଦି ଅନ୍ୟତ୍ର ବର୍ଣ୍ଣାନ୍ତରେ ଅପି ଦୃଶ୍ୟତେ ତତ୍ ବର୍ଣ୍ଣାନ୍ତରନ୍ତେ ନେଇବ ଲକ୍ଷଣ ନିମିତ୍ତେ ନେଇବ ବର୍ଣ୍ଣେନ ବିନିର୍ଦ୍ଦିଶତ ନତୁ ଜାତି ନିମିତ୍ତେନ ଇତ୍ୟର୍ଥ। ମହାଭାରତ ଟୀକା ନୀଳକଣ୍ଠ ମଧ୍ୟ କହନ୍ତି, ଶୂଦ୍ର ଅପି ସମାଧି ଉପେତ ବ୍ରାହ୍ମଣ ଏବ ব্রাহ্মণ অপি কামা দ্বিপেত শূদ্র এব, ব্রাহ্মণ বলে নিজকে পরিচয় দেলে শুদ্ধা কিংবা অনুভিজ্ঞ গণঙ্ক দ্বারা এ প্রকার পরিচয় লাভ কলে শুদ্ধা কোণী ব্যক্তি গুরুপাদ যোগ্য ব্রাহ্মণ বলে বিবেচিত হেবে এপরি নুহে। ঠাকুর নরোত্তম শ্যামানন্দ প্রভৃতি সদ্ব্রাহ্মণ গুরুগণ প্রকৃত প্রস্তাবে শুদ্ধ ব্রাহ্মণ ছিলে বলে শ্রী গঙ্গা নারায়ণ রামকৃষ্ণ আদি শুক্র ব্রাহ্মণগণ সেমানকু গুরুপদর যোগ্য বিশুদ্ধ ব্রাহ্মণ বলে নিরূপণ করেছিল। মহাভাগবত কহিলে তাপ পুণ্ড বিষ্ণু দাস্যপর নাম মন্ত্র উপাসনা বিশিষ্ট পঞ্চ সংস্কার সম্পন্ন অর্চন মন্ত্রপঠন যোগ জাগ বন্দন নাম কীর্তন সেবা চিহ্ন দ্বারা গাত্রাঙ্কন বৈষ্ণবা রাধন সম্পন্ন এই নৈবেদ্যা কর্মকারক এবং উপাস্য ভগবান তৎপরম্পদ তদ্রব্য তন্মন্ত্র ও জীবাত্মা এই অর্থ পঞ্চক অর্থাৎ পঞ্চতত্ত্বার্থবিদ ব্রাহ্মণকু জাণিবা হব। তাপাদি পঞ্চ সংস্কারী নৈবেদ্যা কর্মকারক অর্থ পঞ্চকবিদ বিপ্রো মহাভাগবত স্মৃত। এইপরি ভাবে মহাভাগবতগণ মধ্যে শ্রেষ্ঠতা লাভ করি যে মানবগণ মধ্যে হরিতুল্য পূজনীয় হুঁতি সে গুরুপদ লাভ যোগ্য। মহাকুড়া জন্ম সর্বযোগ্য দীক্ষিত ব্যক্তি এবং বেদর সহস্র শাখা অধ্যয়নে পারঙ্গত ব্যক্তি মধ্যে অবৈষ্ণব হলে কেবে হলে গুরু হয়ে পারবে না। যেঠারে বৈষ্ণব ঠার ব্রাহ্মণতা ভিন্ন অর্থাৎ যেঠার ব্রাহ্মণ বৈষ্ণবঙ্কর আনুগত্য বিহীন সে প্রকার ব্রাহ্মণকর গুরুযোগ্য ব্রাহ্মণ্যতা নাহি। পুনশ্চ যেঠারে বৈষ্ণবতা অছি সেঠার লৌকিক দৃষ্টিরে শৌক্র বর্ণান্তর দৃষ্ট হলে শুদ্ধা তার্থ শুদ্ধ ব্রাহ্মণতার অভাব নাই। আচার্য কৃত অধ্যাপন প্রভৃতি আচার অপরবর্ণ সম্ভাবনা নথিলে শুদ্ধা গুরুপদর যোগ্যতার ব্রাহ্মণতা সুদসিদ্ধ। বৈষ্ণব মাত্রে হি জগতর গুরু সুতরাং সেমানঙ্কর ব্রাহ্মণাচার ও ব্রাহ্মণত্ব সর্বদা হি সঙ্গে সঙ্গে বর্তমান। বাহারে নিজ দৈন্য জ্ঞাপন করিবাক যাই অনেক লৌকিক দৃষ্টিযোগ্য ব্রাহ্মণাচার গ্রহণ করন্তি না। এপরি হলে সুদ্ধা বৈষ্ণবঙ্কর ব্রাহ্মণতার কোণসি দিন অভাব হুয়ে না, কারণ সে উপযুক্ত আচার্য পাদ আশ্রয় করিছন্তি, তাঙ্ক কৃপার লাভ হয়ে যাইছে সুদ। সেপরি শিষ্য লক্ষণ অছি অমান্য মৎসর দক্ষ নির্মম দৃঢ় সহৃদ অসত্বর অর্থ জিজ্ঞাসুর ন সূয়রূপ অমোঘ বাক প্রাকৃত অভিমান বশবর্তী ন হয়ে যে কাম ক্রোধ লোভমোহ মদ আশ্চর্য পরিত্যাগ করি অপ্রাকৃত ভগবত্ত্ব বিচার গ্রহণের নিপুণ এবং প্রাকৃত বস্তুরে মো মোর বুদ্ধিশূন্য এবং অপ্রাকৃত গুরুপাদ পদ্মরে অবিনাশী প্রণয়যুক্ত ধৈর্যশীলতা ক্রমে অচঞ্চল পরমার্থ জিজ্ঞাসাপর গুণসমূহের দোষ দেওয়া যে প্রস্তুত নুহতি অন্যাভিলাষ কর্মজ্ঞান আদি সম্বন্ধী বৃথা কথার প্রমত্ত ন হই হরিকথার স্থির বুদ্ধি সে শিষ্য হেবার যোগ্য। গুরু ও শিষ্য দুইঙ্কর পরীক্ষা, যেউ অপ্রাকৃত বস্তু শিষ্যর আবশ্যক তাহা ভিক্ষু অর্থাৎ প্রার্থী হই যেতবে শিষ্য গুরুপাদ আশ্রয় করা গমন করতে সেতবে সেই বস্তু কেউ গুরু যোগ্য জনঙ্কঠার অছি কি না এবং কি পরিমাণের অছি তাহা শিষ্যর এক বর্ষ কাল দেখা উচিত। শিষ্যর অপ্রাকৃত উপলব্ধির যোগ্যতা কি প্রকার তাহা গুরু মধ্যে বিশেষ রূপে দেখিবে, কাহিঁকি না বিষয় শিষ্যর সঙ্গক্রমে গুরুপ্রভুঙ্কর লঘুত্ব অবসম্ভাবী। গুরুপ্রভু যদি শিষ্যকে জোসা এবং ভোগ্য বুদ্ধি করি প্রাকৃত অর্থ গ্রহণ আদি দ্বারা তা সহিত নিত্য প্রাকৃত স্বার্থমূলক সম্বন্ধ স্থাপন করতে তাহলে সে লৌকিক স্মার্থ গুণ সদৃশ পরমার্থ মার্গর চ্যুত হবে। এইপরি গুরুবাভিমানী ব্যক্তিগণকু বঞ্চক এবং শিষ্যগণকু বঞ্চিত বলে কুহযায়। এমানে পরমার্থ ধন বঞ্চিত হয়ে নিজক আচার্য সম্প্রদায়শ্রিত গোস্বামী মতে স্থিত বলে অভিমান কলে শুদ্ধা সেমানে প্রাকৃত বাউল ও সহজিয়া যে তেরটি আউল বাউল সহজিয়া গৌরাঙ্গ নাগরী প্রভৃতি অপসম্প্রদায়ঙ্কর কথা কুহছি সহজিয়া দলর শাখা বিশেষরে পরিণত বলে কুহযাচ্ছে। ভগবান বিষ্ণু একমাত্র সেব্য, বিষ্ণুঙ্ ব্যতীত অন্য কৌশি দেবতাঙ্কর উপাসনার আবশ্যকতা না। বাসুদেব পরিত্যজ্য যে অন্য দেব উপাসতে স্বমাতর পরিত্যজ্য স্বপতি মন্দতে হি সহ যে অপ্যন্য দেবতা ভক্ত আসন্ত শ্রদ্ধান্বিতা তেপি মামে কুন্তে অভিধিপূর্বক ଯସ୍ତୁ ନାରାୟଣ ଦେ ବ୍ରହ୍ମରୁଦ୍ର ଆଦି ଦୈବତି ସମସ୍ତେନ ବିଖ୍ୟତ ସପାଶଣ୍ଡି ଭବେ ଧ୍ରୁବମ୍ ଏ ଶାସ୍ତ୍ର ବାକ୍ୟ ଅଛି। ବିଶୁଦ୍ଧ ସତ୍ୱଗୁଣରେ ଅଧିଷ୍ଠିତ ହେଲେ ନିର୍ଗୁଣ ଜୀବ ମୁକ୍ତ ହୋଇ ଭଗବାନଙ୍କର ଉପାସନା କରେ। ସତ୍ୱଗୁଣରେ ରଜଗୁଣ ସଂଯୁକ୍ତ ହେଲେ ଜୀବ ସୂର୍ଯ୍ୟଙ୍କର, ସତ୍ୱଗୁଣରେ ତମଗୁଣ ମିଳିତ ହେଲେ ଗଣପତିଙ୍କର ଗଣନାଥ ବା ଗଣେଶ, ରଜଗୁଣରେ ତମଗୁଣ ମିଳିତ ହେଲେ ଜୀବ ମାୟା ଶକ୍ତିର ସୁତମଗୁଣରେ ଉପାସନା କଲେ ଶିବଙ୍କର, ରଜଗୁଣ ପ୍ରବଳ ହେଲେ ଜୀବ ପଞ୍ଚ ଉପାସ୍ୟର ସମସ୍ତଙ୍କୁ ଭଜନ କରେ। ପ୍ରକୃତ ପ୍ରସ୍ତାବ ଗୁଣହସ୍ତରୁ ମୁକ୍ତ ହେଲେ ଭଗବାନ ବିଷ୍ଣୁ ହିଁ ଏକମାତ୍ର ନିତ୍ୟସତ୍ତା ବୁଝାଯାଏ। ମନ୍ତ୍ର ଅଧିକାରୀ କେ ତାନ୍ତ୍ରିକେ ସୂଚ ମନ୍ତ୍ରୀ ସୁଦୀକ୍ଷାୟଂ ଜୋଷିତାମପି ସାଧ୍ୱୀନାମାଧିକାରୋସ୍ତି ଶୂଦ୍ରାଦୀନଞ୍ଚ ସଧ୍ୟାନ। ପଞ୍ଚରାତ୍ରିକୀ ମନ୍ତ୍ର ଦୀକ୍ଷାରେ ସାଧ୍ୱି ସ୍ତ୍ରୀ ଓ ସଦ୍ବୁଦ୍ଧି ବିଶିଷ୍ଟ ପୁରୁଷଗଣଙ୍କ ସଦୃଶ ସ୍ତ୍ରୀ ଓ ଶୂଦ୍ରଗଣଙ୍କର ଅଧିକାର ଅଛି। ବୈଦିକ ଦୀକ୍ଷାରେ ଶ୍ରଦ୍ଧା ନିରତ ବ୍ରାହ୍ମଣଙ୍କର ହିଁ ଅଧିକାର ଏବଂ ଅଯୋଗ୍ୟ ଶୂଦ୍ର ବା ସ୍ତ୍ରୀଗଣର ବୈଦିକ ଦୀକ୍ଷାରେ ଅଧିକାର ନାହିଁ। ଯୋଗ୍ୟତା ପ୍ରାପ୍ତ ବ୍ୟକ୍ତିର ହିଁ ଭାଗବତ ବୈଦିକ ଅଧିକାର, ଯୋଗ୍ୟତା ପ୍ରାପ୍ତ ଆକାଂକ୍ଷୀ ବ୍ୟକ୍ତିର ହିଁ ପଞ୍ଚରାତ୍ରିକ ଅଧିକାର। ଉଭୟ ମାର୍ଗର ଫଳ ଏକ। ପଞ୍ଚରାତ୍ରିକ ଦୀକ୍ଷାରେ ଦୀକ୍ଷିତ ବ୍ୟକ୍ତି ବ୍ରାହ୍ମଣତା ଲାଭ କରେ। ଯଥା କାଞ୍ଚନ ସାଂ ଜାତି କାଂସ୍ୟମ ଗୁରୁ ରସ ବିଧାନ ତୁଳା ଦୀକ୍ଷା ବିଧାନ ଜାୟତେ ନୁଣା। ଦୀକ୍ଷା କାଳେ ତତ୍ତ୍ୱସାଗରେ କୁହାଯାଇଛି ଦୁର୍ଲଭି ସଦ୍ଗୁରୁଣାଞ୍ଚ ସକୃତ୍ସଙ୍ଗ ଉପସ୍ଥିତି ତଦନାଜ୍ଞା ଯଥା ଲବ୍ଧା ସଦୀକ୍ଷା ଅବସର ମହା। ଗ୍ରାମେ ବା ଯଦି ବା ଅରଣ୍ୟ କ୍ଷେତ୍ରେ ବା ଦିବସେ ନିଶି ଅଗଚ୍ଛତି ଗୁରୁର୍ଦେବା ଯଥା ଦୀକ୍ଷା ତଦାଜ୍ଞା ଯଦି ବିଚ୍ଛା ତଦା ଦୀକ୍ଷା ଗୁରୁରାଜ୍ଞାନୁରୂପତ ନ ତୀର୍ଥ ନ ବ୍ରତ ହୋମ ନ ସ୍ନାନ ନ ଜପକ୍ରିୟା ଦୀକ୍ଷାୟା କିରଣ କିନ୍ତୁ ସ୍ୱେଚ୍ଛା ପ୍ରାପ୍ତି ତୁ ସଦ୍ଗୁରୁ। ସଦ୍ଗୁରୁ ଯେତେବେଳେ ମିଳିଗଲେ ସେତେବେଳେ ଆଉ କିଛି ଅପେକ୍ଷା ରଖିବ ନା, ଯାହା କୁହାଯାଉଛି ନ ତୀର୍ଥ ନ ବ୍ରତ ହୋମ ସ୍ନାନ ଜପକ୍ରିୟା କିଛି ଅପେକ୍ଷା ରଖାଯାଏ ନା, ସାଙ୍ଗେ ସାଙ୍ଗେ ତାଙ୍କଠାରୁ ଦୀକ୍ଷା ଶିକ୍ଷା ଗ୍ରହଣ କରାଯାଏ। ଦୀକ୍ଷାୟା କରଣ କିନ୍ତୁ ସ୍ୱେଚ୍ଛା ପ୍ରାପ୍ତି ତୁ ସଦ୍ଗୁରୁ, ସ୍ୱେଚ୍ଛା କରିବେ ସେ ସଦ୍ଗୁରୁଠାରୁ ଦୀକ୍ଷା ପ୍ରାପ୍ତ ହେଲା। ଏହା ପାଇଛି ଆଉ ବିଶେଷ କରି କଳି କାଳରେ ଏକମାତ୍ର ଦୀକ୍ଷା ସଂସ୍କାର ହେଉଛି ପଞ୍ଚରାତ୍ରିକ ଦୀକ୍ଷା, ଯାହା ଏଠି କୁହାଯାଇଛି। ଅନ୍ୟ ବୈଦିକ ଦୀକ୍ଷା କଥା ନାହିଁ ଏଠି, କାରଣ ବୈଦିକ ଦୀକ୍ଷାରେ ଚାରି ପ୍ରକାର ବ୍ରହ୍ମଚର୍ଯ୍ୟ ଚାରି ପ୍ରକାର ସାବିତ୍ର ପ୍ରଜାପତ୍ୟ ବ୍ରାହ୍ମଣ ଆଉ ବୃହତବ୍ରତ। ସାବିତ୍ର ହେଉଛି ତାହା ଉପନୟନ ଠାରୁ ଆରମ୍ଭ କରି ଗାୟତ୍ରୀ ଅଧ୍ୟୟନକାରୀର ତ୍ରିରାତ୍ର ବ୍ୟାପୀ ବ୍ରହ୍ମଚର୍ଯ୍ୟ, ତାହା ହେଉଛି ସାବିତ୍ର ବ୍ରହ୍ମଚର୍ଯ୍ୟ। ପ୍ରଜାପତି ବ୍ରହ୍ମଚର୍ଯ୍ୟ ହେଉଛି ଉପନୟନ ଠାରୁ ଆରମ୍ଭ କରି ଏକ ବର୍ଷ ପର୍ଯ୍ୟନ୍ତ ବ୍ରତ ପାଳନ ପର ବ୍ରହ୍ମଚର୍ଯ୍ୟ ହେଉଛି ପ୍ରଜାପତି ବ୍ରହ୍ମଚର୍ଯ୍ୟ। ବ୍ରାହ୍ମ ବ୍ରହ୍ମଚର୍ଯ୍ୟ ହେଉଛି ଉପନୟନ ଠାରୁ ବେଦ ଗ୍ରହଣ ପର୍ଯ୍ୟନ୍ତ ବ୍ରହ୍ମଚର୍ଯ୍ୟ। ଆଉ ବୃହତ୍ ବ୍ରତ ବ୍ରହ୍ମଚର୍ଯ୍ୟ ହେଉଛି ଆବରଣ ବ୍ରହ୍ମଚର୍ଯ୍ୟ। ପ୍ରଥମ ତିନୋଟି ହେଉଛି ଉପକୂଳବାଣ ବ୍ରହ୍ମଚାରୀଙ୍କ, ଶେଷଟି ହେଉଛି ନୈଷ୍ଠିକ ବ୍ରହ୍ମଚାରୀ। ଯେପରି ଗୃହସ୍ଥ ମଧ୍ୟ ଚାରି ପ୍ରକାର ବାର୍ତ୍ତା ସଞ୍ଚୟଶାଳୀନ ଶିଳୁଞ୍ଚନ ବାର୍ତ୍ତା ଗୃହସ୍ଥ ତାଙ୍କୁ ହି କହନ୍ତି ଯେ ଅନିଷିଦ୍ଧ କୃଷି ଆଦି ବୃତ୍ତି କରନ୍ତି। ନିଷିଦ୍ଧ ଅନିଷିଦ୍ଧ ନିଷିଦ୍ଧ ହିଁ ନିଜା ତାଇ ଅନିଷିଦ୍ଧ କୃଷି ଆଦି ବୃତ୍ତି କରନ୍ତି। ବାର୍ତ୍ତା ସଞ୍ଚୟ ଜାଦନ ଆଦି ବୃତ୍ତି ଯେଉଁମାନେ କରନ୍ତି ସେମାନେ ସଞ୍ଚୟ ଶାଳୀନ ଅଯାଚିତ ବୃତ୍ତି କରନ୍ତି। ସେମାନେ କାହା କିଛି ମାଗନ୍ତି ନା, ଅଯାଚିତ ବୃତ୍ତି ସେମାନେ ଶାଳୀନ। ଶିଳୁଞ୍ଚନ ଅତୀତ କଣିକା ଭକ୍ଷଣ ଦ୍ୱାରା ଜୀବିକା ନିର୍ବାହ କରନ୍ତି। ଧାନ କାଟିକି ନେଇଯାଇଛି କୃଷି କ୍ଷେତ୍ରରୁ ଯାହା ପଡ଼ିଯାଇଛି ତାହାକୁ ସଂଗ୍ରହ କରିକି ଜୀବିକା ନିର୍ବାହ କରନ୍ତି ସେମାନେ ଶିଳୁଞ୍ଚନ। ବାନପ୍ରସ୍ଥ ଚାରି ପ୍ରକାର ବୈଖାନସ ବାଳ ଖିଲ୍ଲ ଉଡୁମ୍ବର ଫେଣକ ବୈଖାନସ ବାନପ୍ରସ୍ଥ ସେମାନେ ଯେଉଁମାନେ ଅକୃଷ୍ଟ ପଚ୍ୟବୃତ୍ତି ରାନ୍ଧନ୍ତି ନା, ସେମାନେ ବାଳଖିଲ୍ୟ ଯେଉଁମାନେ ନୂତନ ଅନ୍ନ ପାଇଲେ ପୂର୍ବ ସଞ୍ଚିତ ଅନ୍ନ ତ୍ୟାଗ କରନ୍ତି, ସେମାନେ ହେଲେ ବାଳଖିଲ୍ୟ ଆଉ ଡୁମ୍ବରା। ପ୍ରାତଃ କାଳରେ ଶଯ୍ୟା ତ୍ୟାଗ କରି ଯେଉଁ ଦିଗ ସର୍ବପ୍ରଥମେ ଦେଖିବାକୁ ପାଆନ୍ତି ସେଇ ଦିଗରୁ ସଂଗୃହୀତ ଫଳାଦି ଭକ୍ଷଣ କରି ଯେଉଁମାନେ ବାହାର କରନ୍ତି ସେମାନେ ଆଉ ଡୁମ୍ବର। ଫେଣ ସ୍ୱତଃ ପତିତ ଫଳାଦି ଦ୍ୱାରା ଜୀବନ ଧାରଣ କରନ୍ତି, ସ୍ୱତଃ ଗଛ ଛିଡ଼େଇକିରି ଖାଇବେ ନା, ସ୍ୱତଃ ପତିତ ଫଳାଦି ଦ୍ୱାରା ଜୀବନ ଧାରଣ କରନ୍ତି। ଫେଣ ସନ୍ୟାସୀ ଚାରି ପ୍ରକାର ଗୁଟି ଚକ ବହୁତକ ହଂସ ନିଷ୍କ୍ରିୟ। କୁଟିଚକ ସନ୍ନ୍ୟାସୀ ସେ ସ୍ୱୟଂ ଆଶ୍ରମ କର୍ମ ପ୍ରଧାନ, ସେ କୁଟିଚକ ସନ୍ନ୍ୟାସୀ କଡ଼ାକଡ଼ି ଭାବରେ ଆଶ୍ରମ କର୍ମ ହିଁ କରୁଥାନ୍ତି। ବହୁତକ ସେ କର୍ମର ପ୍ରାଧାନ୍ୟ ବିବେଚନାକାରୀ ଅର୍ଥାତ୍ ଜ୍ଞାନ ପ୍ରଧାନ, ଜ୍ଞାନ ଉପରେ ଅଧିକ ଗୁରୁତ୍ୱ ଆରୋପ କରନ୍ତି ସେମାନେ ବହୁତକ ହଂସ। ଜ୍ଞାନାଭ୍ୟାସ ନିଷ୍ଠ ହଂସର ପୂର୍ବ ଷ୍ଟେଜ୍ ହେଉଛି ହଂସ, ଭାବରେ ଜ୍ଞାନାଭ୍ୟାସ କରନ୍ତି। ନିଷ୍କ୍ରିୟ ପ୍ରାପ୍ତ ତତ୍ତ୍ୱ ଅର୍ଥାତ୍ ପୂର୍ବ ହଂସ ସେମାନେ ନିଷ୍କ୍ରିୟ। ପୁନଶ୍ଚ ଅନ୍ୟ ଉପାୟରେ ମଧ୍ୟ ସନ୍ନ୍ୟାସ ଦ୍ୱିବିଧ, ଧୀର ଆଉ ନରୋତ୍ତମ ସନ୍ନ୍ୟାସ, ଆଉ ନରୋତ୍ତମ ସନ୍ନ୍ୟାସ ଏଇ ପ୍ରକାରେ ମଧ୍ୟ ସନ୍ନ୍ୟାସର ଦ୍ୱିବିଧ କଥା କୁହାଯାଇଛି। ଶ୍ରୀମଦ ଭାଗବତ ପ୍ରଥମ ସ୍କନ୍ଧରେ ଅଛି, ସ୍ୱାର୍ଥ ମିମମ୍ ଦେହମ୍ ବିରକ୍ତ ମୁକ୍ତ ବନ୍ଧନ ଅଭିଜ୍ଞାତ ଗତି ଜୟାତ୍ ସବୈ ଧୀର ଉଦାହୃତ, ଏଇ ପ୍ରଥମ ସ୍କନ୍ଧ ଭାଗବତରେ କୁହାଯାଇଛି। ବିଦୁର କହୁଛନ୍ତି ଧୃତରାଷ୍ଟ୍ର କୁରୁକ୍ଷେତ୍ର ଯୁଦ୍ଧରେ ଧୃତରାଷ୍ଟ୍ର ସବୁ ପୁଅ ପୁଅ ସମସ୍ତ ମରିଗଲେ, କେହି ନାହାନ୍ତି, ଧୃତରାଷ୍ଟ୍ର ଗାନ୍ଧାରୀ ଅଛନ୍ତି ବର୍ତ୍ତମାନ ପାଣ୍ଡବମାନଙ୍କ ହେବା ଅନୁସାରେ। ବିଦୁର ତ ଯାଇଥିଲେ ତୀର୍ଥଯାତ୍ରା କରି ଫେରିଆସିଲେ, ଫେରି ଆସିକରି ଦେଖିଲେ ଶୁଣିଲେ ସବୁ କଥା, ତାଙ୍କେ ତାକୁ ଦେଖିଲେ ଆ ଭାଇ ତ ସେ ବଡ଼ ଭାଇ ଆ ତାଙ୍କୁ ଉପଦେଶ ଦେଉଛନ୍ତି, ଯେଉଁ ଭୀମା ତୁମ ପୁଅକୁ ସବୁ ମାରିଲା ତାର ଅନ୍ନରେ ରହିଛ, ଲାଜ ମନ୍ଦ ଶୀଘ୍ର ଯା ତ୍ୟାଗ କର, ବାନପ୍ରସ୍ତି ବଣକୁ ଯା ବୋଲି କହୁଛନ୍ତି। ତେଣୁ ବନପ୍ରସ୍ତ ସନ୍ନ୍ୟାସ ସମ୍ବନ୍ଧରେ ବିଚାର ସେ ଦିଆଯାଇଛି। ବିଦୁର କହୁଛନ୍ତି ଧୃତରାଷ୍ଟ୍ରଙ୍କୁ, ଗତ ସ୍ୱାର୍ଥ ମିମମ୍ ଦେହ ବିରକ୍ତ ମୁକ୍ତ ବନ୍ଧନ ବିଜ୍ଞାତ ଗତି ଜୟା ସବୈ ଧୀର ଉଦାହରଣ, ଯେ ବିଷୟାଦିରେ ଆସକ୍ତି ରହିତ ଅଭିମାନ ଶୂନ୍ୟ ହୋଇ ଅନ୍ୟର ଜ୍ଞାତ ସାରରେ ଅହିକ ପାରିତ୍ରିକ ସୁଖ ସାଧକ ବିଗତ ଦେହକୁ ପରିତ୍ୟାଗ କରନ୍ତି ସେ ଧୀର ବୋଲି କହି, ସେ ହେଉଛନ୍ତି ଧୀର। ଦୁଇ ପ୍ରକାର ସନ୍ନ୍ୟାସୀ ଧୀର, ଆଉ ଗୋଟେ ହେଲା ଆମର ନରୋତ୍ତମ ଧୀର ସନ୍ନ୍ୟାସୀ, ବିଷୟ ଆଦି ପ୍ରତି ସମ୍ପୂର୍ଣ୍ଣ ରୂପେ ଅନାସକ୍ତ ଅଭିମାନ ଶୂନ୍ୟ, ଯାହା କୁହନ୍ତି ଅମାନୀ ମହାନଦ ଶ୍ରୀମନ୍ ମହାପ୍ରଭୁଙ୍କ ଭାଷାରେ ଶିକ୍ଷା ଅନୁଯାୟୀ, ଆଉ ଅଜ୍ଞା ଅନ୍ୟର ଅଜ୍ଞାତ ସାରରେ ଜାଣିବନି କି ଅହିକ ପାର୍ଥିକ ସୁଖ ସାଧନ ବିଗତ ଦେହ ଏସରକୁ ତ୍ୟାଗ କରନ୍ତି, କେଉଁଠି ପଡ଼ି କୁଆଡ଼େ କ'ଣ ମରିଗଲା କିଏ ଜାଣନ୍ତି ନା, ତା ହେଉଛି ଧୀର। ସନ୍ନ୍ୟାସର ପ୍ରକାର ଭେଦ ହେଉଛି ଦୁଇଟି, ଧୀର ଓ ନରୋତ୍ତମ। ଏ ଶ୍ଳୋକରେ ଧୀର ସନ୍ନ୍ୟାସର ଲକ୍ଷଣ କଥା କୁହାଯାଇଛି, ଯେ ସ୍ୱଜନ ଆସକ୍ତି ଶୂନ୍ୟ ହୋଇ ନିଜର ଭୋଗମୟ ବିଷ ବିଗ୍ରହ ଉପଲବ୍ଧି ପରିହାର କରିଛନ୍ତି, ସେ ସ୍ୱୀୟ ଗମନ ପଥ ପୂର୍ବେ ନିର୍ଦ୍ଦେଶ କରିବାକୁ ଅସମର୍ଥ ହୋଇ ସାଧୁସଙ୍ଗ କ୍ରମେ ଭୋଗାୟତନ ଦେହରେ ଅଭିମାନ ପରିତ୍ୟାଗ ପୂର୍ବକ ଭକ୍ତୃତ୍ୱ ପରିହାର କରନ୍ତି, ସେ ହେଉଛନ୍ତି ଧୀର ସନ୍ନ୍ୟାସୀ। ଧୀର ସନ୍ନ୍ୟାସୀର ନାମାନ୍ତର ହେଉଛି, ଅନ୍ୟ ଏକ ନାମ ବି ଅଛି, ତା ନାଁ ହେଉଛନ୍ତି ସନ୍ନ୍ୟାସ। ସଂସାର ଭୋଗ ପିପାସା ଯେଉଁ ସ୍ଥଳରେ ନିଜର ସାମର୍ଥ୍ୟ ଭାବରେ ପରିତ୍ୟକ୍ତ ହଏ ତାହା ହେଉଛି ଆଦୌର ସନ୍ନ୍ୟାସ, ପାରୁ ନାହିଁ ଆଉ, ତେଣୁ ଛାଡ଼ ସଂସାର ଛାଡ଼ିବା ଏଥର, ସେ ଆଦୌର ସନ୍ନ୍ୟାସ। ଆଦୌର ସନ୍ନ୍ୟାସୀ ପ୍ରତିଷ୍ଠା ସା ଶୂନ୍ୟ, ପ୍ରତିଷ୍ଠା ସାରେ ଯତ୍ନ କରିବାର ଯୋଗ୍ୟତା ନଥିବା ହେତୁ ତାହାକୁ କେହି କୌଣସି ପ୍ରକାର ବନ୍ଧନରେ ଆବଦ୍ଧ କରିପାରନ୍ତି ନା। রূপ রস গন্ধ স্পর্শ আদি বিষয়ের অনুরাগ বিশিষ্ট করাই পারন্তি নাহি। সে গন্তব্য পথরে স্বয়ং সম্পূর্ণ রূপে অবগত ন হয়ে চালিথান্তি, কুয়াড়ে যাচ্ছেন মধ্যে জানন্তি না। ক্রম পদ্ধতি অবলম্বনরে বিবিচ্ছা সন্ন্যাস হইথায়। এ স্থলরে এ দেহরে বড় ছিলা পর্যন্ত হরিভজন সম্ভব নুহে, সুতরাং বহিচেষ্টা ন্যূন হলেই বাহ্য বিশ্ব চেষ্টা মুক্ত হই পরাগতি লাভ করি পারন্তি। সেইথিপাইঁ সে কৃষ্ণ তত্ত্ববিদঙ্ক নিকটরু হরিভজন লাভ করি ক্রমশ মঙ্গল পথের গ্রেজুয়াল প্রসেসরে যাআন্তি। সেমানে নির সন্ন্যাসী কি প্রকারে ঊর্ধ্ব দৈহিক গতি লাভ করন্তি তাহা তাঙ্কর জ্ঞাতিবর্গ মধ্যে জানিপারন্তি না। সেমানে বিবেকহীন বিচার অবলম্বন করি বাস করন্তি। ধৃতরাষ্ট্র ধীর সন্ন্যাসর হি যোগ্য পাত্র, কারণ আর কে নাহান্ত তাঙ্কর মরিযাইছে। তাঙ্কর স্বজন বান্ধব বিগত হইতিবা হেতু সে নিজ ঠারু বিরক্ত ও মুক্ত বন্ধন। সে স্বয়ং অন্ধ অতিবৃদ্ধ হইতিবা হেতু বিষ গ্রহণরে অসক্ত, সুতরাং তাঙ্ক পক্ষের স্থান পরিত্যাগ করি ক্রমপন্থারে নির্জন ভজন করিবা শ্রেয় উপদেশ দৌছন্তি বিদুর। সেই অধ্যায় ২৭ শ্লোকরে কুহাইছি, যা শোকা পরত বেহ জাত নির্ভীদ আত্মবান হৃদীকৃত হরিঙ্গে হাত প্রব্রজেত স নরোত্তম। সন্ন্যাসকে যেমন আত্মজ্ঞ ব্যক্তি স্বকীয় বিবেক বা পরকীয় উপদেশ অবশত বৈরাগ্যবান হয়ে শ্রীহরিঙ্ক হৃদয়ের ধারণ পূর্বক গৃহরু বহির্গত হুম, সে নরোত্তম সন্ন্যাস। দ্বিতীয় প্রকার সন্ন্যাসীঙ্কু বিদ্যৎ সন্ন্যাসী বা নরোত্তম সন্ন্যাস বলে কুহা যায়, যে নিজ রুচি যোগু বা অন্যর পরামর্শ যোগু কৃষ্ণেতর বিষয়ের বৈরাগ্য বিশিষ্ট, যে তাঙ্কর স্বরূপাবস্থান জনিত চেষ্টা যোগু হরিঙ্ক হৃদয়ের ধারণ করি সংসার কুপরু দূরকু চালি যাতে, সে হচ্ছে নরোত্তম। নরোত্তম সন্ন্যাসরে কৃষ্ণ অন্বেষণ বৃত্তি প্রবলা থাকে। ধীর ও নরোত্তম উভয় গ্রহরু চালি যাবার বিচার, ধীর কেউথিপাই চালি যাচ্ছি তাহা সে নির্ণয় করতে না, কিন্তু নরোত্তম হরিভজন নিমিত্ত চালি যাচ্ছেন বলে স্থির করিথান্তি। এই তফাৎ ধীর নরোত্তম ভিতরে। ধীর পক্ষের স্বভাব যোগু বৈরাগ্য উদয় হুয়ে না, ঘটনা চক্রে পরকর্তৃক তাঙ্কর সেই ফলই লাভ ঘটে। ধীর অনাত্মবিদ নরোত্তম কিন্তু আত্মবান, ধীর আধুর সন্ন্যাসী নরোত্তম কিন্তু ভক্তি বিবেকী। কি হচ্ছে ধীর নরোত্তম সম্বন্ধে কথা কুহাযাইছে, সে সম্বন্ধে সম্যক সূচনা অল্প কিছু সূচনা দিয়েছেন আমার কর্মারাধ্য গুরুদেব তাঙ্কর সে ভাষ্যে। এসব শাস্ত্রীয় মত অছি আশ্রমী বিচার সম্বন্ধে। যা হোক, কথা সন্ন্যাসী মানে চতুর্থ আশ্রম একমাত্র উদ্দেশ্য রয়েছে হচ্ছে হরিভজন। বিষয়ের বৈরাগ্য বিষভোগ প্রতি অনাসক্তি, বৈরাগ্য আসক্তি কৃষ্ণ পদারবিন্দরে, আসক্তি কৃষ্ণ পদারবিন্দরে, তাই হচ্ছে অনাশ্রিত কর্ম ফল কার্য করো কর্ম করোতি চ সন্ন্যাসী চ যোগী চ নিরগ্নি ন চক্রিয়, নিরগ্নি ন অক্রিয় ন চক্রিয়। এই ষষ্ঠ অধ্যায়ের আরম্ভে কথা ভগবান কৃষ্ণ কইছেন, অনাশ্রিত কর্ম ফল কার্য কর্ম করোতি চ সন্ন্যাসী চ যোগী চ নিরগ্নি ন চক্রিয়। যেটা কর্তব্য যা করিবার উচিত, যা করা যা উচিত সে যে করন্তি, আর কর্ম ফলকে আশ্রয় করন্তি না। অনাশ্রিত কর্ম ফল, কর্ম ফল ভোগস্পৃহা নাহি, କାମ କର୍ମ ଅନ୍ୟ କଥାରେ କୁହାଯାଉଛି କେବଳ କୃଷ୍ଣ ପ୍ରୀତି ବିଧାନ ତତ୍ପର୍ଯ୍ୟ ଆମେ କହିବା କୃଷ୍ଣ ପ୍ରୀତି ବିଧାନ ଅନ୍ୟାଭିଳାସ ଶୂନ୍ୟ ଜ୍ଞାନ କର୍ମ ଆଦି ଅନାବୃତ ଆନୁକୂଲ୍ୟନ କୃଷ୍ଣ ଅନୁଶୀଳନ ଭକ୍ତି ସ୍ୱାମୀ କହିଲେ ମୁକ୍ତି କାମନା ମୁକ୍ତି କାମନା କର୍ମୀର କାମନା ଜ୍ଞାନୀର କାମନା ନାହିଁ ମୁକ୍ତି କାମନା ମୁକ୍ତି କାମନା ନାହିଁ ଅନ୍ୟାଭିଳାସ ଜ୍ଞାନ କର୍ମ ଆଦି ଅନୁକୂଳ ଭାବରେ କୃଷ୍ଣ ସ୍ୱାମୀ ଯାହା କୃଷ୍ଣଙ୍କର ବିଧାନ କରିବ ପ୍ରୀତି ବିଧାନ କରିବ ସେ କର୍ମରେ ପ୍ରବୃତ୍ତ ହବା ତାହା ହଉଛି ଉତ୍ତମ ଭକ୍ତି ତେଣୁ ପ୍ରକୃତ ପକ୍ଷେ ଯେଉଁମାନେ ଶୁଦ୍ଧ ଭକ୍ତ ସେମାନଙ୍କର ଏକମାତ୍ର ଆସକ୍ତି କୃଷ୍ଣ ପଦାର ବିନ୍ଦରେ ଅଛି ଅନ୍ୟ କୌଣସି ପ୍ରକାର ଆସକ୍ତି ନାହିଁ ସେମାନେ ପ୍ରକୃତ ପକ୍ଷେ ସନ୍ନ୍ୟାସ କୃଷ୍ଣଙ୍କର ପ୍ରୀତି ବିଧାନ ଅର୍ଥ ଯାହା ଦରକାର ଯାହା କରିବା ଉଚିତ ତାହା ସେମାନେ କରନ୍ତି ଅନ୍ୟ ବିଚାର ସେମାନଙ୍କର କିଛି ନଥାଏ ଆମର ବୋଲିତେ କିଛି ନା ମୋର କହିବାର କିଛି ଜିନିଷ ସେମାନଙ୍କୁ ମୋର ଧନ ମୋର ସମ୍ପତ୍ତି ମୋର ଘର ମୋର ଦ୍ୱାର ମୋର ଭାର୍ଯ୍ୟା ମୋ ପୁଅ ଝିଅ କନ୍ୟା ଭାଇ ବନ୍ଧୁ କୁଟୁମ୍ବ ଏସବୁ କରୁଥିଲେ ସବୁ କୃଷ୍ଣ ଆମେ କୃଷ୍ଣ ସବୁ କୃଷ୍ଣ ଏ ପ୍ରକାର ଭାବ ପ୍ରକୃତରେ ଯାହାଙ୍କର ଅଛି ସେ ପ୍ରକୃତରେ ସନ୍ନ୍ୟାସ ଅନାଶିତ କର୍ମ ଫଳ କାର୍ଯ୍ୟ କର୍ମ କରୁଛି ସନ୍ନ୍ୟାସୀ ଚ ଯୋଗୀ ଚ ନିରଗ୍ନି ନ ଚକ୍ର ସେ ପ୍ରକୃତରେ ସନ୍ନ୍ୟାସୀ ଯୋଗୀ ନିରଗ୍ନି ନିଆଁ ଜାଳିବା ନା ଅକ୍ରିୟ କିଛି କାମ କରିବା ନା ଆମେ କର୍ମ ସନ୍ନ୍ୟାସୀ ଇଏ ପାଠ ନାହିଁ ଯାହା ଦରକାର ତାଇ କରିବା ପାଇଁ କୃଷ୍ଣ ପ୍ରୀତି ପାଇଁ ଯାହା ଦରକାର କୃଷ୍ଣ ମର୍ଜନ ପାଇଁ ଯାହା ଦରକାର ଆନୁକୂଲ୍ୟ ସଙ୍କଳ ପ୍ରତିକୂଲ୍ୟ ସବର୍ଜନ ଷଡ଼ଙ୍ଗ ଶରଣ ଆଗତି କଥା ଆମର ଆସୁଛି ଯେ କମ୍ପ୍ଲିଟଲି ସରେଣ୍ଡର ସୋ ପୂର୍ଣ୍ଣ ଶରଣାଗତି ଆଚରଣ କରିଛନ୍ତି ସେଇ ପ୍ରକୃତରେ ସନ୍ନ୍ୟାସୀ ଆନୁକୂଲ୍ୟ ସଂକଳ୍ପ ପ୍ରତିକୂଲ୍ୟ ସବର୍ଜନ ରଖି ସ୍ଥିତି ବିଶ୍ୱାସ ବୃତ୍ତି ବରଣ ତଥା ଆତ୍ମନିକ୍ଷେପ କାର୍ବଣ୍ୟ ବିଦ୍ୟା ଶରଣାଗତି ଇଏ ହଉଛି କଥା କମ୍ପ୍ଲିଟ ସରେଣ୍ଡର ପୂର୍ଣ୍ଣ ଶରଣାଗତ ଛଅଟା ଲକ୍ଷ୍ୟ ତାଙ୍କଠାରେ ଯାହା ହରିଭଜନରେ ଅନୁକୂଳ ତା ସେ ଗ୍ରହଣ କରିବେ ଯାହା ହରିଭଜନ ପ୍ରତିକୂଳ ତାକୁ ସଙ୍ଗେ ସଙ୍ଗେ ତ୍ୟାଗ କରିବେ ଗୃହ ପରିବାର ଏଗୁଡ଼ାକ ଯଦି ପ୍ରତିକୂଳ ହେଇଗଲା ହରିଭଜନରେ ସଙ୍ଗେ ସଙ୍ଗେ ତ୍ୟାଗ ନା ନାଇଁ ପାରିବ କରିବ ପାରିବ ସାନ୍ତ ସିଙ୍ଗାର ପ୍ରଭୁ ପାରୁନାହାନ୍ତି ତ୍ୟାଗ କରିପାରୁନାହାନ୍ତି ହଁ ସାନ ବଡ଼ ପ୍ରଭୁ ପାରୁନାହାନ୍ତି ନା କ'ଣ ସହଜ ପାଠ ପଡ଼ିଛି କମ୍ପ୍ଲିଟ ସରେଣ୍ଡର ଆନୁକୂଲ୍ୟ ସଂକଳ୍ପ ପ୍ରତିକୂଲ୍ୟ ସବର୍ଜନ ଯାହା ଅନୁକୂଳ ହିଁ ତାହା ଗ୍ରହଣୀୟ ଯାହା ପ୍ରତିକୂଳ ହେଲା ସାଙ୍ଗେ ସାଙ୍ଗେ ତ୍ୟାଜ୍ୟ ଅଗେ ସ୍ଥିତି ବିଶ୍ୱାସ ଗୋତୃତ୍ୱ ବର୍ଣ୍ଣ ତଥା କ୍ଷିପ୍ରକାର ପୁଣ୍ୟବିଧା ଅବଶ୍ୟ ରଖିବେ କୃଷ୍ଣ ଏ ଦୃଢ଼ ବିଶ୍ୱାସ କୃଷ୍ଣ ବିନା ରକ୍ଷାକର୍ତ୍ତା ଆର କେହ ନା କୃଷ୍ଣ ହିଁ ଆମର ରକ୍ଷକ ଆମର ପାଳକର୍ତ୍ତା ଏ ଦୃଢ଼ ବିଶ୍ୱାସ ସମ୍ପୂର୍ଣ୍ଣ ରୂପେ କୃଷ୍ଣଙ୍କ ଶରଣତ କୃଷ୍ଣଙ୍କ ଉପରେ ନିର୍ଭରଶୀଳ ପୂର୍ଣ୍ଣ ଶରଣାଗତ ରଖେଇଛି ବିଶ୍ୱାସ ବକ୍ତୃତି ବର୍ଣ୍ଣ ତଥା ଏକମାତ୍ର ଆମର ମୋର ବିଲୋକ ପ୍ରଭୁ କୃଷ୍ଣ ଏଇ ବରଣ କରାହେଇଛି ଆତ୍ମନିକ୍ଷେପ କାର୍ପଣ୍ୟ ସର୍ବିଦ୍ଧା ଶରଣାର୍ଥି ସମ୍ପୂର୍ଣ୍ଣ ରୂପେ ଆତ୍ମନିବେଦନ କରାହେଇଛି ଆଉ ସତତ ପ୍ରତିକ୍ଷଣ ପ୍ରତି ମୁହୂର୍ତ୍ତ ବ୍ୟାକୁଳ ଚିତ୍ତରେ ପ୍ରାର୍ଥନା ଭାବୁଛି ହରି କୃଷ୍ଣ ହରି କୃଷ୍ଣ କୃଷ୍ଣ ହରି 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 ବ୍ୟାକୁଳ ଚିତ୍ତରେ କାନ୍ଦି କାନ୍ଦିକିରି ମାନେ କରୁଣ ଭାବରେ ଆକୁଳ ନିବେଦନ ସର୍ବିଧା ଶରଣାଗତି ଏଇ କଥା ଯେଉଁମାନେ କହୁଛନ୍ତି ସେମାନଙ୍କ ପକ୍ଷେ ସନ୍ନ୍ୟାସୀ ପୁନଃ ରୂପ ଗୋସ୍ୱାମୀ ମଧ୍ୟ ଫଲ୍ଗୁ ବୈରାଗ୍ୟ ଯୁକ୍ତ ବୈରାଗ୍ୟର କଥା ହିଁ କରିଛନ୍ତି ଅନାସକ୍ତ ବିଷୟାନ୍ତାର ଉପଯୁଞ୍ଜତ ନିର୍ବନ୍ନ କୃଷ୍ଣ ସମ୍ବନ୍ଧେ ଯୁକ୍ତ ବୈରାଗ୍ୟ ହେଉଛନ୍ତି ଯୁକ୍ତ ବୈରାଗ୍ୟ ହେଉଛି ପ୍ରକୃତ ବୈରାଗ୍ୟ ଫଲ୍ଗୁ ବୈରାଗ୍ୟଟା ପ୍ରକୃତ ବୈରାଗ୍ୟ ନୁହେଁ ପ୍ରାପଞ୍ଚିକତ ୟା ବୁଦ୍ଧା ହରି ସମ୍ବନ୍ଧୀ ବସ୍ତୁ ନ ମୁମୁକ୍ଷୁ ପରିତ୍ୟାଗ ବୈରାଗ୍ୟ ଫଲୁ ଅତ୍ୟଧି ଫଲ୍ଗୁ ନଦୀଟା ଯେମିତି ବାହାରକୁ ଶୁଖିଲା ଜଣା ପଡୁଛି, କିନ୍ତୁ ଟିକିଏ ବାଲି ଆଡ଼େଇ ଦେଲେ ପାଣି ଭରଭର ହେଇକିରି ଅଛି, ଡିସିପ୍ଟିଭ୍ ଯାହା କରୁଛି, ଠକଉଛି ଠକଉଛି, ଶୁଖିଲା ବେଲେ ପ୍ରକାଶ କରୁଛି ବାହାରକୁ, କିନ୍ତୁ ପ୍ରକୃତରେ ପାଣି ବହୁତ ଅଛି ତା ଭିତରେ, ଟିକିଏ ବାଲି ଆଡ଼େଇଲେ ଭରଭର ପାଣି ବାହାରିଲା ବୁଝିପାରୁନା। ତଦ୍ରୁଭାବେ ବୈରାଗୀ ସନ୍ନ୍ୟାସ ହାଇପୋକ୍ରାଇଟ୍ ଯେଉଁମାନେ ଭଣ୍ଡ ଯେଉଁମାନେ ବାହାରକୁ ଦେଖିବା ପାଇଁ ସନ୍ନ୍ୟାସ, କିନ୍ତୁ ପ୍ରକୃତରେ ଆସକ୍ତି ପ୍ରଚୁର ହୋଇଯାଇଛି, ଭିତରେ ରହିଛି, ସେମାନେ ଫଳକୁ ବୈରାଗୀ ନେତି ନେତି, ଏ ନୁହଁ ଏ ନୁହଁ, ଏ ମାୟା ଏ ମାୟା ସେ ମାୟା ସେ ମାୟା କହି ତ୍ୟାଗ, ସବୁ ତ କୃଷ୍ଣ ସମ୍ବନ୍ଧୀ, ତ୍ୟାଗ କରିବାର କିଛି କଥା ନାହିଁ, ଅନାସକ୍ତି ମୁମୁକ୍ଷୁ ପରିତ୍ୟାଗ ପ୍ରାପଞ୍ଚିକ ତ ୟା ବୁଦ୍ଧିଆ, ସବୁ ମାୟା ମାୟା ପ୍ରାପଞ୍ଚିକ କହି ତ୍ୟାଗ କରନ୍ତି ସେମାନେ। ପ୍ରକୃତ ପକ୍ଷେ ଭୋଗ କାମନା ପ୍ରଚୁର ଅଛି ଭିତରେ, ସେ ହେଉଛି ଫଲ୍ଗୁ ବୈରାଗ୍ୟ, ପ୍ରକୃତ ବୈରାଗ୍ୟ ସେ ନୁହେଁ, ଯୁକ୍ତ ବୈରାଗ୍ୟ ପ୍ରକୃତ ବୈରାଗ୍ୟ। ଗୃହସ୍ଥ ବାହାରକୁ ଦେଖିବା ପାଇଁ ଗୃହସ୍ଥାଶ୍ରମରେ ଅଛି, କିନ୍ତୁ ଯଦି ଏକାନ୍ତି ଭାବି କୃଷ୍ଣ ପଦାରବିନ୍ଦ୍ର ଆସିଥାଏ, ହଁ ସବୁ କିଛି ତାହାର କରିବ, କୃଷ୍ଣଙ୍କର ପ୍ରୀତି ବିଧାନ ଅର୍ଥେ ସେ କରୁଛି, ଆଉ ଯେଉଁ ମୁହୂର୍ତ୍ତରେ ଦେଖେ ଯେ ପ୍ରତିବନ୍ଧକ ସେଇ ମୁହୂର୍ତ୍ତରେ ସେ ଛାଡ଼ିବ ସେ, ଯାହା ଶ୍ରୀମନ୍ ମହାପ୍ରଭୁଙ୍କର ଶିକ୍ଷା ଅନ୍ତରେ ନିଷ୍ଠା ବାହ୍ୟ ଲୋକ ବ୍ୟବହାର, ଅଜିରାତ କୃଷ୍ଣ ତୋମାଏ କରିବେ ଉଦ୍ଧାର, ବାହାରକୁ ଦେଖେଇବା ପାଇଁ ଲୋକ ବ୍ୟବହାର କରୁଛି, ସତ୍ୟ ଯେମିତି ବଡ଼ ଆସକ୍ତ ବାର୍ଯ୍ୟା ପ୍ରତି ପୁଅ ପ୍ରତି ଝିଅ ପ୍ରତି ପରିବାର ପ୍ରତି ଗୃହ ପ୍ରତି, କିନ୍ତୁ ଆସକ୍ତି ଜମା ନାହିଁ, ଏ ବାହାରକୁ ବାହ୍ୟ ଭିତରେ ଆସକ୍ତି ଏକମାତ୍ର କୃଷ୍ଣ ପଦାରବିନ୍ଦରେ, ଭିତରେ ଏମାନଙ୍କ ପ୍ରତି ପୂର୍ଣ୍ଣ ନାଶକ୍ତି ଇଏ ହେଉଛି, ଏବଂ ଯେଉଁ ମୁହୂର୍ତ୍ତରେ ସୁଯୋଗ ମିଳିବ ସେମିତି ଛାଡ଼ିକିରି ପଳେଇଯିବେ, ସେ ହେଉଛନ୍ତି ପ୍ରକୃତରେ ଯୁକ୍ତ ବୈରାଗୀ, ତା ହେଉଛି ଯୁକ୍ତ ବୈରାଗୀ, ସେ ପ୍ରକୃତ ସନ୍ନ୍ୟାସୀ, କୌଣସି କିଛି ତାଙ୍କର ଏକମାତ୍ର ଆସକ୍ତି କୃଷ୍ଣ ପଦାରବିନ୍ଦରେ ଅଛି, ଅନ୍ୟ ଆସକ୍ତି ନାହିଁ, ସେ ହେଉଛନ୍ତି ପ୍ରକୃତ ସନ୍ନ୍ୟାସୀ, ଏ କଥା ଆମର ତାତ୍ପର୍ଯ୍ୟ ଏଠି ରହିଛି। ଶ୍ରୀମନ୍ ମହାପ୍ରଭୁ ଯେ ସନ୍ନ୍ୟାସ ନେଲେ ଗୃହସ୍ଥାଶ୍ରମ ତ୍ୟାଗ କଲେ, ସେ ଏଇ ଉଦ୍ଦେଶ୍ୟରେ କରିଛନ୍ତି, ନଚେତ୍ ତାଙ୍କ ପକ୍ଷରେ ସନ୍ନ୍ୟାସ ନେବାର କୌଣସି ଆବଶ୍ୟକତା ନଥିଲା, ଏଇମାନଙ୍କୁ ଏଇ ଆସଣ୍ଡିକ ତାର୍କିକ ପଡ଼ୁଆ ଅଧମ ପଡ଼ୁଆ ମାଓବାଦୀ ଏଇମାନଙ୍କ ପ୍ରତି କୃପା କରିବା ପାଇଁ ସନ୍ନ୍ୟାସର ସ୍ୱାଭାବିକ ଭାବେ ସମ୍ମାନ ଅଛି, ଏଇଟା ସାଇକୋଲୋଜିକାଲ ଯାହା କହନ୍ତି ଲୋକ ସାଧାରଣ କଥା ଧାରଣା କହିଛି, ସାଧାରଣ କଥା ଏଇଟା, ସେଥିପାଇଁ ସେ ଗୃହସ୍ଥାଶ୍ରମ ଥିଲେ ଯେତେବେଳେ ତାଙ୍କ କଥା କେହି ଶୁଣୁନଥିଲେ, ତାଙ୍କୁ ସମ୍ମାନ ଦେଉନଥିଲେ, ଗୃହସ୍ଥ ଜଣେ କହୁଛି ଆଉ ସାଇକୋଲୋଜିକାଲ ବଡ଼ ଜିନିଷ ସାଇକୋଲୋଜି, ତୁମର ସନ୍ନ୍ୟାସୀ ଜଣେ କହୁଛି ଏ କଥା, ତା ଏ ଲୋକେ ସମ୍ମାନ ଦେଉ ନା, ସନ୍ନ୍ୟାସୀ କହିଛି ସନ୍ନ୍ୟାସୀ କହୁଛନ୍ତି ନିଶ୍ଚିତ ଭାବରେ, ଗୃହସ୍ଥ ଜଣେ କହିଲେ ଚାଲିଯାଏ ଅଛି, ତା ଘରେ ପିଲା ଛୁଆ ଧରିକିରି ଅଛି, କଥା କହୁଛି ଗୋଟେ ବଡ଼ କଥା, ଏଇଟା କିଏ ଶୁଣ, ଏଇଟା କିଏ ଶୁଣ, ସନ୍ନ୍ୟାସ ଜଣକ ଛାଡ଼ି ଦେଇଛି ସବୁ, ଆଉ ସନ୍ନ୍ୟାସ ନିଶ୍ଚିତ ଲୋକେ ସମ୍ମାନ ଦେବେ, ତାର କିଛି ପ୍ରଭାବ ପଡ଼ିବ, ସେଥିପାଇଁ ଆବଶ୍ୟକତା ଏ ସାଇକୋଲୋଜିକାଲ, ତେଣୁ ଶ୍ରୀମନ୍ ମହାପ୍ରଭୁ ବିଚାର କରିକିରି ସନ୍ନ୍ୟାସ ଗ୍ରହଣ କଲେ। ସେ ଯେଉଁ ଆମର ପରମାରାଧ୍ୟ ଗୁରୁଦେବ ଶ୍ରୀ ଶ୍ରୀମଦେ ଶ୍ରୀ ଭକ୍ତି ବେଦାନ୍ତ ସ୍ୱାମୀ ପ୍ରଭୁପାଦଜୀ ମହାରାଜ ତାଙ୍କର ବିଚାର ଦେଉଛନ୍ତି, ଯେ କହୁଛନ୍ତି ସମାଲୋଚନା ସମସ୍ତେ କରୁଛନ୍ତି ଯେ ଷ୍ଟର୍ଣ୍ଣ ପାଶ୍ଚାତ୍ୟ ଜଗତର ଅଧିବାସୀମାନଙ୍କୁ ଯେଉଁମାନଙ୍କ କୌଣସି ଯୋଗ୍ୟତା ନାହିଁ କିଛି ନାହିଁ, ବ୍ରାହ୍ମଣ କରୁଛନ୍ତି ସନ୍ନ୍ୟାସ ବି ଦେଇଦେଉଛନ୍ତି, ସନ୍ନ୍ୟାସୀ କରୁଛନ୍ତି, ତେଣୁ ଆଚାର୍ଯ୍ୟ ଦେଶକାଳ ପାତ୍ର ନେଇକିରି ବିଚାର କରିକିରି ତାର କୌଶଳ କରିକିରି କୃଷ୍ଣ ଚେତନା ପ୍ରଚାର କରିବ ପ୍ରସାର କରିବ, କୃଷ୍ଣ ଚେତନ କରିବ, ଏଥିପାଇଁ ସେ ତାର କୌଶଳ କରି କରୁଛି, ସେଥିପାଇଁ ସମାଲୋଚନା କରିବାର କିଛି ନାହିଁ। ପୁନଶ୍ଚ ଅବଶ୍ୟ ଏମାନଙ୍କର ସନ୍ନ୍ୟାସ ଯୋଗ୍ୟତା ନାହିଁ, କିନ୍ତୁ କାହିଁକି ସନ୍ନ୍ୟାସ ଦେଇଛନ୍ତି, ପ୍ରଚାର ପାଇଁ ଦେଇଛନ୍ତି, ପ୍ରଚାର ପାଇଁ ଦେଇଛନ୍ତି, ସନ୍ନ୍ୟାସୀ ସମସ୍ତେ ସମ୍ମାନ ଦେବେ, ସନ୍ନ୍ୟାସୀ କଣ୍ଟ୍ରୋଲିଂ କାପାସିଟି ତା ହାତରେ ରହିଗଲା, ଆଏ ସନ୍ନ୍ୟାସୀ କହୁଛି କଥା ମାନିବାକୁ ପଡ଼ିବ, ଆଉ ଜଣେ କିଏ କହିଲେ ଫାଙ୍କିଦେବେ କରିବେ ନା, ବ୍ରହ୍ମଚାରୀ ବା ଗୃହସ୍ଥ କହିବ ଭାଙ୍ଗିଦେବେ, ସନ୍ନ୍ୟାସୀ କହୁଛି ନା, ସନ୍ନ୍ୟାସୀ ତ୍ୟାଗ କରିଛି ଦଣ୍ଡ ଧାରଣ କରିଛି, ওই ইসু কথা, ইসু বিচার আছে। আৰু বিৰাট ছচাইটি হ'ল সমগ্ৰ পৃথিৱীৰে, আন্তঃৰাষ্ট্ৰীয় ক্ষেত্ৰৰে পৰিচালনা কৰিব পাৰিব। তেণু পৰিচালক পৰিচালনা দায়িত্ব ৰহিব, যাপাচিটি থাকিব, যাৰ কথা সমস্ত মানিবে, হাইষ্ট অৰ্ডৰটা নদলে কাই মানিবে কি? এই সব নানা বিচাৰ নেকি আচাৰ্য ৰূপৰে সেই কাৰ্যই কৰি দেশ পাত্ৰ নেকি এই সব কাম সেই কৰিলে তা নহ'লে আচাৰ্যক সেইটাই কাম আচাৰ্য সবাই কৰবে যেপৰি দৰকাৰ যোনঠি যা দৰকাৰ দেশ কাল পাত্ৰ নেকি আৱশ্যকতা যেনে অঁ যেতিয়া কৰিব পাৰিব উদ্দেশ্য আমাৰ এইটা এই উদ্দেশ্য সাধন কৰিব পাৰিব সেই কম কৌশল কৰিব সেই কৌশল অৱলম্বন কৰি কৰিবে তা নহ'লে হওক মহাপ্ৰভু সেইপাই আমাৰ পৰমাৰাধ্য গুৰুদেৱ পদাংক অনুসৰণ কৰিছিল সেই উপায় অৱলম্বন কৰি সেই সব প্ৰভাৱ কৰিছিল। প্ৰকৃতপক্ষে শ্ৰীমন মহাপ্ৰভুৰ পূৰ্ণ প্ৰভা পূৰ্বক প্ৰভা আচাৰ্য মানৰ প্ৰভা বৈষ্ণৱ মানৰ বাছেই লাভ কৰি পৃথিৱীৰে কৃষ্ণ চেতনা প্ৰচাৰ কৰিবাৰ সফলতা হাচল কৰি পাৰিছিল তা নহ'লে